ओम शांति ओम शांति। आज 15 जून 2025 आज अव्यक्त महावाक्य पुनरावृत्ति तारीख 30 नवंबर 2005 मूलर हेडिंग समय समीपता अनुसार निजक विनाशी बंधन गुड़िकरु मुक्त करी संपन्न एवं समान हुआ। समय समीपता अनुसार निजक विनाशी बंधन गुड़िकरु मुक्त करी संपन्न एवं समान हुआ। आज बाप दादा चारियाडर संपूर्ण एवं समान पिलामानंकु देखुछंती एवं समान पिलामाने ही बाबांकर दिल रे समाहित होई रहिछंती। तेबे समान पिलामानंकर विशेषता हेला सेमाने सर्वदा निर्विघ्न निर्विकल्प निर्माण एवं निर्मल होइथांती। सर्वदा निर्विघ्न निर्विकल्प निर्माण एवं निर्मल होइथांती। एभळी आत्मा माने सर्वदा स्वतंत्र अर्थात मुक्त होइथांती। कौनसी प्रकार विनाशी बंधन रे बंधायमान होइ नथांती। तेणु समस्ते निजक पचार मुभि बेहदर स्वतंत्र आत्मा हेलिणी कि तेबे सबुठारु प्रथम स्वतंत्रता हेला देह भान अर्थात देहर स्मृति ठारु स्वतंत्र हेबा। जेबे इच्छा सेबे देहर आधार नियो, जेबे इच्छा देह ठारु अलगा होइ जाओ, देहर आकर्षण रे केबे भी आसु नथिबो। द्वितीय कथा हेला स्वतंत्र आत्मा निजर कौनसी भी पुरुणा स्वभावर बा संस्कारर बन्धनरे बांधी होइ नथिबो। पुरुणा स्वभाव संस्कार ठारु मध्य मुक्त होइथिबो एवं कौनसी भी देहधारी आत्मार संबंध संपर्करे आकर्षित हेउ नथिबो। संबंध संपर्करे आसुथिले मध्य न्यारा एवं प्यारा होइथिबो। तेणु निजकु चेक कर, कौनसी भी छोटिया कर्मेन्द्रिय तुमकु बन्धनरे बांधी देउ नाही त। तेणु सर्वदा निजर स्वमानकु मने पकाओ, मास्टर सर्वशक्तिवान, त्रिकालदर्शी, त्रिनेत्री, स्वदर्शन चक्रधारी, एही सब समान गुड़िकर आधार रे चालुथिबा सर्वशक्तिवानकर संतानकु कोन कोनोसी कर्मेन्द्रिय आकर्षित करि पारिबो कि? काहेकिना समयर समीपता को देखी निजकु देख, गोटे सेकेंड भितरे सबु प्रकारर बंधन ठारु मुक्त होइ पारिबो त? एभली कौनसी बंधन रही जाए नहीं तो कहीं अंतिम परीक्षा रे नंबर वन हेबार प्रत्यक्ष प्रमाण हेला गोटे सेकेंड रे जेउठी जेपरी मन बुद्धि को लगाइबा को चाहिबो सेठारे लागि जाउ थिबो, हलचल हेउ नथिबो, जेपरी स्थूल शरीर द्वारा जेउठाकु जीवाकु चाहुछ जाई पारुछना, सेहीपरी बुद्धि द्वारा जेउ स्थिति रे स्थित हेबाकु चाहिबो स्थित होई पारिबो कि? जेपरी विज्ञानर बल द्वारा लाइट हाउस तयारी होईछि एवं स्विच ऑन करिबा मात्र के गोटे सेकेंड भितरे लाइट हाउस चारियाडे आलोक देई पारुछि, शक्ति देई पारुछि, सेहीपरी तुमे माने निजर स्मृति रूपक स्विच को ऑन करी लाइट हाउस माइट हाउस होई आत्मा मानंकु लाइट माइट देई पारिबो त? जदि गोटे सेकेंड रो आदेश मिलिबो जे तुरंत अशरीरी होई जाओ तेबे होई पारिबो कि ना युद्ध करिबाकु पड़िबो? बहुत कालर एही अभ्यास ही अंतिम समय रे सहयोगी हेबो। जदि बहुत समय रो अभ्यास नथिबो तेबे अंत समय रे अशरीरी हेबा पई मेहनत करिबाकु पड़िबो। सेति पई बाप दादा एही संकेत देउछंती ते सारा दिन भितरे कर्मधंदा करूथिले मध्य बारंबार एही अभ्यास करूथाओ। एथिपाई मनर कंट्रोलिंग पावर अर्थात नियंत्रण करिवार शक्ति आवश्यक। जदि मन कंट्रोल रे आसीगला तेबे कौनसी भी कर्मेन्द्रिय तुमकु वशीभूत करिपारिबो नाही। एबे सर्व आत्मांकु तुममानंक द्वारा शक्तिर वरदान आवश्यक। सर्व आत्मांकर तुमे मास्टर सर्वशक्तिवान आत्मा मानक प्रति एही शुभ इच्छा रहिछि जे बिना मेहनत रे वरदान द्वारा दृष्टि द्वारा वाइब्रेशन द्वारा आमको मुक्त कर। मेहनत करी करी समस्ते थकी गलेनी, तुमे माने तो मेहनत रो मुक्त होई जाइछ ना, ना एबे भी मेहनत करबा को पडुछि? सुनाई थिलु ना मेहनत रो मुक्त हेबार सहज विधि हेला दिल रे बाबांकर अति स्नेही होई जाओ। तुम ब्राह्मण आत्मा मानकर जन्मर प्रतिज्ञा हेउछि, कौन प्रतिज्ञा मने अछि त? जेतेबेले बाबा तुमको निजर संतान करिले ବ୍ରାହ୍ମଣ ଜୀବନ ଦେଲେ ତେବେ ତୁମ ସମସ୍ତଙ୍କର ବ୍ରାହ୍ମଣ ଜୀବନର ପ୍ରତିଜ୍ଞା କ'ଣ? ଏକମାତ୍ର ବାବା, ଦ୍ୱିତୀୟ କେହି ନାହିଁ। ମନେ ଅଛି ତ ପ୍ରତିଜ୍ଞା? ଯଦି ମନେ ଅଛି ତେବେ ମୁଣ୍ଡ ହଲାଅ। ଆଚ୍ଛା, ହାତ ହଲାଉଛନ୍ତି, ପକ୍କା ମନେ ଅଛି ନା? କେବେ କେବେ ଭୁଲି ଯାଉଛ। ଦେଖ, 63 ଜନ୍ମ ତ ଭୁଲି ଭୁଲି ଆସିଲ, ଏବେ ଏହି ଗୋଟିଏ ଜନ୍ମ ସ୍ମୃତି ସ୍ୱରୂପ ହୋଇଛ। ତେଣୁ ବାବା ପିଲାମାନଙ୍କୁ ପଚାରୁଛନ୍ତି, ପିଲାଦିନର ପ୍ରତିଜ୍ଞା ମନେ ଅଛି ତ? କେତେ ସହଜ କରି ଦିଆଯାଇଛି! ଏକମାତ୍ର ବାବାଙ୍କ ଭିତରେ ହିଁ ସାରା ସଂସାର, ଏକା ବାବାଙ୍କ ସହିତ ହିଁ ସର୍ବସମ୍ବନ୍ଧ, ଏକମାତ୍ର ବାବାଙ୍କଠାରୁ ସର୍ବପ୍ରାପ୍ତି। ସେହି ଜଣେ ହିଁ ଶିକ୍ଷାଦାତା ଏବଂ ପାଳନକର୍ତ୍ତା ସବୁଥିରେ ଏକ, ଅର୍ଥାତ୍ ଜଣେ। ଯଦିଓ ପରିବାର ମଧ୍ୟ ରହିଛି, ତେବେ ଏହି ଈଶ୍ୱରୀୟ ପରିବାର, କିନ୍ତୁ ପରିବାର ମଧ୍ୟ ଜଣେ ପିତାଙ୍କର ଅଟେ। ଅଲଗା ଅଲଗା ପିତାଙ୍କର ପରିବାର ନୁହେଁ, ଗୋଟିଏ ହିଁ ପରିବାର। ପରିବାର ଭିତରେ ମଧ୍ୟ ପରସ୍ପର ସହିତ ଆତ୍ମିକ ସ୍ନେହ ରହିଛି, ସାଧାରଣ ସ୍ନେହ ନୁହେଁ, ଆତ୍ମିକ ସ୍ନେହ। ବାପଦାଦା ତୁମମାନଙ୍କୁ ଜନ୍ମ ସମୟର ପ୍ରତିଜ୍ଞା ମନେ ପକାଇ ଦେଉଛନ୍ତି, ତେବେ ଆଉ କ'ଣ ସବୁ ପ୍ରତିଜ୍ଞା କରିଛ? ସମସ୍ତେ ବଡ଼ ଉମଙ୍ଗ ଉତ୍ସାହର ସହିତ ବାବାଙ୍କ ନିକଟରେ ଦିଲର ସହିତ କହିଲେ, ସବୁକିଛି ଆପଣଙ୍କର ହିଁ ଅଟେ, ଶରୀର, ମନ, ଧନ, ସବୁକିଛି ଆପଣଙ୍କର। ତେବେ ଦେଇଥିବା ଜିନିଷକୁ ବାବାଙ୍କର ଅମାନତ ରୂପରେ କାର୍ଯ୍ୟରେ ଲଗାଇବା ପାଇଁ ବାବା ତୁମମାନଙ୍କୁ ଦେଇଛନ୍ତି, ତୁମେମାନେ ମଧ୍ୟ ବାବାଙ୍କୁ ଦେଇଦେଇଛ। କ'ଣ ଦେଇଦେଇଛ ନା? ନା କିଛି କିଛି ଫେରାଇ ନେଉଛ କି? ଯଦି ଫେରାଇ ନେଉଛ, ତେବେ ଅମାନତରେ ଖ୍ୟାନାତ, ଅର୍ଥାତ୍ ଆତ୍ମସାତ କରିବା ହୋଇଗଲା। କେହି କେହି ପିଲା ବାର୍ତ୍ତାଳାପ କରିବା ସମୟରେ କହୁଛନ୍ତି, ମୋର ମନ ବହୁତ ଦୁଃଖ ରହୁଛି। ତେବେ ମୋର ମନ କେଉଁଠୁ ଆସିଲା? ଯଦି ମୋରକୁ ଅର୍ପଣ କରିଦେଇଛ, ତେବେ ମୋର ମନ କେଉଁଠୁ ଆସିଲା? ତୁମେମାନେ ତ ବିନା କୌଡ଼ିରେ ରାଜା ହୋଇଯାଇଛ, ଏବେ ତୁମର ଆଉ କିଛି ବି ନୁହେଁ। ବିନା କୌଡ଼ି ହୋଇଯାଇଛି, କିନ୍ତୁ ରାଜା ହୋଇଯାଇଛ। କାହିଁକି ଜାଣିଛ? ବାବାଙ୍କର ଭଣ୍ଡାର ହିଁ ତୁମର ଭଣ୍ଡାର ହୋଇଯାଇଛି, ତେଣୁ ରାଜା ହୋଇଗଲ ନା? ପରମାତ୍ମାଙ୍କର ସମ୍ପତ୍ତି ହିଁ ପିଲାମାନଙ୍କର ସମ୍ପତ୍ତି। ତେଣୁ ବାପଦାଦା ପ୍ରତିଜ୍ଞାକୁ ମନେ ପକାଇ ଦେଉଛନ୍ତି, ଯାହାକୁ ତୋର କରିଦେଇଛ ତାକୁ ଆଉ ମୋର ବୋଲି କୁହ ନାହିଁ କି କର ନାହିଁ। ବାବା କହୁଛନ୍ତି, ଯେବେ କି ବାବା ତୁମମାନଙ୍କୁ ପରମାତ୍ମା ସମ୍ପତ୍ତିରେ ମାଲାମାଲ କରିଦେଇଛନ୍ତି ଏବଂ ସବୁ ଦାୟିତ୍ୱ ବାବା ନେଇଯାଇଛନ୍ତି, କେଉଁ ଶବ୍ଦରେ ନେଇଛନ୍ତି? ତୁମେ କେବଳ ମୋତେ ମନେ ପକାଅ, ତେବେ ସର୍ବପ୍ରାପ୍ତିର ଅଧିକାରୀ ନିଶ୍ଚିତ ହୋଇଯିବ। କେବଳ ମୋତେ ମନେ ପକାଅ, ଏବଂ ତୁମେମାନେ କହିଛ, ଆମେ ଆପଣଙ୍କର, ଆପଣ ଆମର, ଏହି ପ୍ରତିଜ୍ଞା କରିଛ ନା? ତେଣୁ ବାବା କହୁଛନ୍ତି, ବାବାଙ୍କର ସମ୍ପତ୍ତିଗୁଡ଼ିକୁ ସର୍ବଦା ନିଜ ପ୍ରତି ହେଉ ବା ସମସ୍ତଙ୍କ ପ୍ରତି ହେଉ କାର୍ଯ୍ୟରେ ଲଗାଅ। ଯେତେ ଯେତେ ଏହାକୁ କାର୍ଯ୍ୟରେ ଲଗାଇବ, ସେତେ ବଢ଼ି ଚାଲିବ। ସର୍ବଶକ୍ତିରୂପୀ ସମ୍ପତ୍ତିକୁ ଏବେ କାର୍ଯ୍ୟରେ ଲଗାଅ, କେବଳ ବୁଦ୍ଧିରେ ଜ୍ଞାନ ରୂପରେ ରଖ ନାହିଁ ଯେ ମୁଁ ସର୍ବଶକ୍ତିମାନ ଅଟେ, କିନ୍ତୁ ସର୍ବଶକ୍ତିକୁ ସମୟ ଅନୁସାରେ କାର୍ଯ୍ୟରେ ଲଗାଅ ଏବଂ ସେବାରେ ଲଗାଅ। ବାପଦାଦା ଅଧିକାଂଶ ପିଲାଙ୍କର ଚାର୍ଟରେ ଦେଖୁଛନ୍ତି, ସେମାନେ ଯଦି କେବଳ ଦୁଇଟି ଶକ୍ତିକୁ ମଧ୍ୟ ସ୍ମୃତିରେ ରଖିବେ ଏବଂ ତାକୁ କାର୍ଯ୍ୟରେ ଲଗାଇବେ, ତେବେ ସର୍ବଦା ନିର୍ବିଘ୍ନରେ ରହିପାରିବେ। ବିଘ୍ନର ସାହସ ନାହିଁ ତୁମ ପାଖକୁ ଆସିବା ପାଇଁ, ଏକା ବାବାଙ୍କର ଗ୍ୟାରେଣ୍ଟି ଅଟେ। ଏମିତି ତ ସବୁ ଶକ୍ତିର ଆବଶ୍ୟକତା ଅଛି, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ସହନ ଶକ୍ତି ଏବଂ ହୃଦ୍ବୋଧ କରିବାର ଶକ୍ତି। ହୃଦ୍ବୋଧ ମଧ୍ୟ କରୁଛ, କିନ୍ତୁ ତାକୁ ବାସ୍ତବିକ ରୂପରେ କାର୍ଯ୍ୟକାରୀ କରିବାରେ କମ୍ ଧ୍ୟାନ ଦେଉଛ। ସେଥିପାଇଁ ଯେଉଁ ସମୟରେ ହୃଦ୍ବୋଧ କରୁଛ, ସେହି ସମୟରେ ତୁମର ଚାଲିଚଳନ ଏବଂ ଚେହେରା ବଦଳି ଯାଉଛି, ବହୁତ ଭଲ ଉମଙ୍ଗ ଉତ୍ସାହରେ ଆସିଯାଉଛ। ହଁ, ମୁଁ ହୃଦ୍ବୋଧ କରୁଛି, କିନ୍ତୁ ତାପରେ କ'ଣ ହୋଇଯାଉଛି? ସମସ୍ତେ ଅନୁଭବିତ ଅଟ ନା? ତାପରେ କ'ଣ ହେଉଛି? ତାକୁ ସବୁ ସମୟରେ ସ୍ୱରୂପରେ ଆଣିବାରେ କମି ହୋଇଯାଉଛି, କାହିଁକିନା ଏହିଠାରେ ହିଁ ସ୍ୱରୂପ ହେବାକୁ ପଡ଼ିବ। କେବଳ ବୁଦ୍ଧିରେ ଜାଣିବା ଅଲଗା ଜିନିଷ, କିନ୍ତୁ ତାକୁ ସ୍ୱରୂପରେ ଆଣିବାର ଆବଶ୍ୟକତା ରହିଛି। କେବେ କେବେ ବାପଦାଦାଙ୍କୁ କେହି କେହି ପିଲାଙ୍କ ଉପରେ ଦୟା ମଧ୍ୟ ଆସିଯାଉଛି। ବାବା ଜାଣୁଛନ୍ତି ଏହି ପିଲା ଦ୍ୱାରା ଏତିକି ମେହନତ ହୋଇପାରୁ ନାହିଁ, ତେଣୁ ପିଲା ବଦଳରେ ବାପ ହେଲେ କରିଦିଅନ୍ତା। କିନ୍ତୁ ଡ୍ରାମାର ରହସ୍ୟ ହେଲା, ଯିଏ କହିବ ସିଏ ପାଇବ। ସେଥିପାଇଁ ବାପଦାଦା ସହଯୋଗ ନିଶ୍ଚିତ ଦେଉଛନ୍ତି, କିନ୍ତୁ ପୁଣି ବି ପିଲାମାନଙ୍କୁ ହିଁ କରିବାକୁ ପଡୁଛି। ବାପଦାଦା ଦେଖୁଛନ୍ତି ପିଲାମାନେ ବହୁତ ଭଲ ଭଲ ସଂକଳ୍ପ କରୁଛନ୍ତି। ଅମୃତ ବେଳାରେ ବାପଦାଦାଙ୍କ ପାଖକୁ ଭଲ ଭଲ ସଂକଳ୍ପର ବହୁତ ବହୁତ ମାଳା ସବୁ ଆସୁଛି, ଏମିତି କରିବି, ଏଇଆ କରିବି, ସେଇଆ କରିବି। ବାପଦାଦା ମଧ୍ୟ ଖୁସି ହୋଇଯାଉଛନ୍ତି, ବାହା ପିଲାମାନେ ବାହା, ପୁଣି କରିବା ବେଳକୁ ଦୁର୍ବଳ କାହିଁକି ହୋଇଯାଉଛ? ଏହାର କାରଣ ଦେଖାଗଲା ଯେ ବ୍ରାହ୍ମଣ ପରିବାରରେ ସଂଗଠନର ବାୟୁମଣ୍ଡଳ କେଉଁଠି କେଉଁଠି ବାୟୁମଣ୍ଡଳ ମଧ୍ୟ ଦୁର୍ବଳ ଥାଏ, ତାର ପ୍ରଭାବ ଖୁବ୍ ଶୀଘ୍ର ପଡ଼ିଯାଏ। ପୁଣି ସେମାନଙ୍କର ଭାଷା କ'ଣ ହୋଇଥାଏ ଶୁଣାଇବୁ? ସେମାନଙ୍କର ଭାଷା ବଡ଼ ମିଠା ହୋଇଥାଏ। ଏହିଭଳି ତ ଚଳି ଆସୁଛି, ଏମିତି ତ ହୋଇଆସୁଛି, ତେଣୁ ଏହିଭଳି ସମୟରେ କ'ଣ ସଂକଳ୍ପ କରିବ? ଏହିଭଳି ହେଉଛି, ଏହିଭଳି ଚାଲୁଛି, ଏହା ତ ଅବହେଳା ପଣିଆକୁ ନେଇ ଆସୁଛି। କିନ୍ତୁ ସେହି ସମୟରେ ସେହି ଭାଷାକୁ ପରିବର୍ତ୍ତନ କର, ଭାବ ଯେ ବାବାଙ୍କର ନିର୍ଦ୍ଦେଶ କ'ଣ, ବାବାଙ୍କର ପସନ୍ଦ କ'ଣ, ବାବା କେଉଁ କଥାକୁ ପସନ୍ଦ କରୁଛନ୍ତି, ବାବା କ'ଣ ଏହି କଥା କହିଛନ୍ତି, ଏହିଭଳି କରିଛନ୍ତି। ଯଦି ବାବା ମନେ ପଡ଼ିଗଲେ ତେବେ ଅବହେଳା ପଣିଆ ସମାପ୍ତ ହୋଇ ଉମଙ୍ଗ ଉତ୍ସାହ ଆସିଯିବ। ତେବେ ଅବହେଳା ପଣିଆ ମଧ୍ୟ ଅନେକ ପ୍ରକାରରେ ଆସିଥାଏ। ଏହା ଉପରେ ତୁମେମାନେ ପରସ୍ପର ବସି କ୍ଲାସ କରିବ, ଲିଷ୍ଟ ବାହାର କରିବ। ଗୋଟିଏ ହେଲା ସାଧାରଣ ଅବହେଳା ପଣିଆ, ଆଉ ଗୋଟିଏ ହେଲା ରାଜକୀୟ ଅବହେଳା ପଣିଆ। ତେବେ ଅବହେଳା ପଣିଆ ସଂକଳ୍ପରେ ଦୃଢ଼ତା ଆଣିବାକୁ ହେବ ନାହିଁ, କିନ୍ତୁ ଦୃଢ଼ତା ହିଁ ସଫଳତାର ଆଧାର। ସେଥିପାଇଁ ସଂକଳ୍ପରେ ହିଁ ରହିଯାଉଛି, କିନ୍ତୁ ସ୍ୱରୂପରେ ଆସୁନାହିଁ। ତେବେ ଆଜି କ'ଣ ଶୁଣିଲ? ପ୍ରତିଜ୍ଞାଗୁଡ଼ିକୁ ସ୍ମରଣ କରାଇ ଦିଆଗଲା ନା? ପ୍ରତିଜ୍ଞାଗୁଡ଼ିକ ଏତେ ଭଲ ଭଲ କରୁଛ ଯେ ବାପଦାଦା ତୁମର ପ୍ରତିଜ୍ଞାକୁ ଶୁଣି ଖୁସି ହୋଇଯାଉଛନ୍ତି। କିନ୍ତୁ ଯେତିକି ପ୍ରତିଜ୍ଞା ଅର୍ଥାତ୍ ବାଇଦା କରୁଛ, ସେତିକି ଫାଇଦା ଉଠାଇ ପାରୁନାହଁ। ତେଣୁ ବାପଦାଦା ଏହି କଥା ଚାହୁଁଛନ୍ତି, ପଚାରୁଛ ନା, ବାବା ଆମଠାରୁ କ'ଣ ଚାହୁଁଛନ୍ତି? ତେଣୁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ସମୟ ପୂର୍ବରୁ ସମସ୍ତେ ସଦା ପ୍ରସ୍ତୁତ ହୋଇଯାଅ। ସମୟ ତୁମର ମାଷ୍ଟର ନ ହେଉ, ସମୟର ମାଷ୍ଟର ତ ତୁମେମାନେ ହିଁ ଅଟ। ସେଥିପାଇଁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ସମୟ ପୂର୍ବରୁ ସମ୍ପନ୍ନ ହୋଇ ବିଶ୍ୱମଞ୍ଚ ଉପରେ ବାବାଙ୍କ ସହିତ ତୁମେ ପିଲାମାନେ ମଧ୍ୟ ପ୍ରତ୍ୟକ୍ଷ ହୋଇଯାଅ। ଆଚ୍ଛା, ଯେଉଁ ନୂଆ ନୂଆ ପିଲାମାନେ ବାବାଙ୍କ ସହିତ ମିଶିବା ପାଇଁ ଆସିଛନ୍ତି, ସେମାନେ ହାତ ଉଠାଅ, ବଡ଼ ଏବଂ ଲମ୍ବା ହାତ ଉଠାଅ। ଆଚ୍ଛା, ବାପଦାଦା ନୂଆ ନୂଆ ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି ଯେ ଭାଗ୍ୟବାନ ପିଲାମାନେ ନିଜର ଭାଗ୍ୟ ନେବା ପାଇଁ ଆସି ପହଞ୍ଚି ଯାଇଛନ୍ତି, ସେଥିପାଇଁ ଅଭିନନ୍ଦନ, ଅଭିନନ୍ଦନ। ଏବେ ଯେଉଁମାନେ ବି ନୂଆ ନୂଆ ପିଲା ଆସିଛନ୍ତି, ସେମାନଙ୍କ ଭିତରୁ ଦେଖିବା କିଏ କମାଲ କରି ଦେଖାଉଛି। ଯଦିଓ ପଛରେ ଆସିଛ, କିନ୍ତୁ ଆଗକୁ ଯାଇ ଦେଖାଅ। ବାପଦାଦାଙ୍କ ପାଖରେ ତ ସବୁ ଫଳାଫଳ ପହଞ୍ଚି ଯାଉଛି। ଆଚ୍ଛା, ଡବଲ ବିଦେଶୀମାନଙ୍କ ପ୍ରତି ଭଲ କଥା। ଡବଲ ବିଦେଶୀ ପିଲାମାନେ ନିଜ ଉପରେ ଏବଂ ସେବା ଉପରେ ବହୁତ ଭଲ ଧ୍ୟାନ ଦେଉଛନ୍ତି, କିନ୍ତୁ ଏଥିରେ କେବଳ ଆଉ ଗୋଟିଏ ମାତ୍ରା ଯୋଡ଼ିବାକୁ ହେବ, ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ଯାହା ବି ପରିବର୍ତ୍ତନ ସଂକଳ୍ପ କରୁଛ ଏବଂ ବହୁତ ଭଲ ଉମଙ୍ଗ ଉତ୍ସାହ ଏବଂ ସାହସର ସହିତ ସଂକଳ୍ପ କରୁଛ, କେବଳ ତା ପ୍ରତି ବିଶେଷ ଧ୍ୟାନ ଦେଇଚାଲ। କରିବାକୁ ହିଁ ପଡ଼ିବ, ବଦଳିବାକୁ ହିଁ ପଡ଼ିବ, ନିଜେ ବଦଳିବା ସହିତ ବିଶ୍ୱକୁ ମଧ୍ୟ ବଦଳାଇବୁ। ଏହିଭଳି ଦୃଢ଼ତା ଉପରେ ବାରମ୍ବାର ବିଶେଷ ଧ୍ୟାନ ଦିଅ। ବାକି ବାପଦାଦା ଖୁସି ଅଛନ୍ତି, ବୃଦ୍ଧି ମଧ୍ୟ ଭଲ କରୁଛ ଏବଂ ସେବା ସହିତ ସୋ ଉପରେ ମଧ୍ୟ ଧ୍ୟାନ ଦେଉଛ, କିନ୍ତୁ ପୁରା ଧ୍ୟାନ ଦେଉନାହଁ। ଧ୍ୟାନ ଅର୍ଥାତ୍ ଆଟେନସନ୍ ମଧ୍ୟ ଅଛି, କିନ୍ତୁ ମଝିରେ ମଝିରେ ଟେନସନ୍ ମଧ୍ୟ ଆସିଯାଉଛି, ତାକୁ ନିଶ୍ଚିତ ରୂପରେ ସମାପ୍ତ କରିବାକୁ ହିଁ ପଡ଼ିବ। ବାକି ସାହସ ବହୁତ ଭଲ ରଖିଛ, ସେଥିପାଇଁ ଅଭିନନ୍ଦନ। ଯେଉଁମାନେ ବି ଏଠାରେ ବାବାଙ୍କ ସହିତ ବସିଛ, ତୁମମାନଙ୍କୁ ସାହସ ପାଇଁ ଅଭିନନ୍ଦନ ଦିଆଯାଉଛି, ତାଳି ବଜାଅ। ଆଚ୍ଛା, ତୁମେମାନେ ତ ଏଠାରେ ବସିଛ, କିନ୍ତୁ ବାପଦାଦାଙ୍କୁ ଦୂରରେ ବସିଥିବା ବହୁତ ପିଲାଙ୍କଠାରୁ ଶୁଭେଚ୍ଛା ବାର୍ତ୍ତା ମିଳିଛି ଏବଂ ବାପଦାଦା ପ୍ରତ୍ୟେକ ସନ୍ତାନକୁ ନିଜର ନୟନରେ ସମାହିତ କରିବା ସହିତ ବହୁତ ବହୁତ ଆନ୍ତରିକ ଆଶୀର୍ବାଦ ଦେଉଛନ୍ତି। ଚାହେ ଭାରତରୁ ଚାହେ ବିଦେଶରୁ ବହୁତ ପିଲାଙ୍କର ଶୁଭେଚ୍ଛା ପହଞ୍ଚୁଛି, ପତ୍ର ମଧ୍ୟ ଆସୁଛି, ଇମେଲ ମଧ୍ୟ ଆସୁଛି, ସବୁକିଛି ବାବାଙ୍କ ପାଖରେ ପହଞ୍ଚି ଯାଇଛି। ଆଚ୍ଛା ବାପଦାଦା, ଗୋଟିଏ ସେକେଣ୍ଡରେ ଅଶରୀରୀ ଭବର ଡ୍ରିଲ୍ ଦେଖିବାକୁ ଚାହୁଁଛନ୍ତି, ଆସନ୍ତୁ ଆମେ ଡ୍ରିଲ୍ କରିବା ଗୋଟିଏ ସେକେଣ୍ଡ ପାଇଁ। ଯଦି ଶେଷ ସମୟରେ ପାସ୍ ହେବାକୁ ଚାହୁଁଛ, ତେବେ ଏହି ଡ୍ରିଲ୍ କରିବା ଅତି ଆବଶ୍ୟକ ଅଟେ। ସେଥିପାଇଁ ଏବେ ଏତେ ବଡ଼ ସଂଗଠନ ଭିତରେ ବସି ଗୋଟିଏ ସେକେଣ୍ଡ ଭିତରେ ଦେହର ସ୍ମୃତିଠାରୁ ଉର୍ଦ୍ଧ୍ୱ ସ୍ଥିତିରେ ସ୍ଥିତ ହୋଇଯାଅ। କୌଣସି ବି ଆକର୍ଷଣ ଯେପରି ଆକର୍ଷିତ କରୁନଥିବ। ବାବା ଡ୍ରିଲ୍ କରାଇଲେ, ଏବେ ଆମେ ଚାଲନ୍ତୁ ସମସ୍ତେ ପୁଣି ଗୋଟିଏ ସେକେଣ୍ଡ ପାଇଁ ଅଶରୀରୀ ହୋଇଯିବା। ଆଚ୍ଛା, ଚାରିଆଡ଼ର ତୀବ୍ର ପୁରୁଷାର୍ଥୀ ପିଲାମାନଙ୍କୁ ସର୍ବଦା ସୁପରିବର୍ତ୍ତନ ଏବଂ ବିଶ୍ୱ ପରିବର୍ତ୍ତନର ସେବାରେ ତତ୍ପର ରହୁଥିବା ବିଶେଷ ଆତ୍ମାମାନଙ୍କୁ ସର୍ବଦା ବ୍ରହ୍ମା ବାବାଙ୍କ ସମାନ କର୍ମଯୋଗୀ କର୍ମର ତଥା କର୍ମେନ୍ଦ୍ରିୟଗୁଡ଼ିକର ଆକର୍ଷଣଠାରୁ ମୁକ୍ତ ଆତ୍ମାମାନଙ୍କୁ ସର୍ବଦା ଦୃଢ଼ତାକୁ ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ବାଣୀ, ପ୍ରତ୍ୟେକ କର୍ମରେ ସ୍ୱରୂପରେ ଆଣୁଥିବା ବାବାଙ୍କର ସମୀପ ଏବଂ ସମାନ ପିଲାମାନଙ୍କୁ ବାପଦାଦାଙ୍କର ଦିଲ୍ର ଆଶୀର୍ବାଦ ଏବଂ ଦିଲ୍ର ୟାଦ ପ୍ୟାର ସ୍ୱୀକାର ହେଉ। ସମସ୍ତଙ୍କୁ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ଦିଲ୍ର ୟାଦ ପ୍ୟାର ଏବଂ ନମସ୍ତେ ନମସ୍ତେ ନମସ୍ତେ। ବାବା ଦାଦିଜୀଙ୍କ ସହିତ ସୁସ୍ଥ ହୋଇଯାଇଛ, ଏବେ ତ ବେମାରୀ ଚାଲିଯାଇଛି। ରୋଗ ବେମାରୀଗୁଡ଼ିକ ମଧ୍ୟ ମହାରଥୀମାନଙ୍କଠାରୁ ବିଦାୟ ନେବା ପାଇଁ ଆସିଥାନ୍ତି। ଭିତରେ ଭିତରେ କର୍ମାତୀତ ହେବାର ଅଭ୍ୟାସ ଜାରି ରଖିଛ। ଦାଦି ଜାନକୀ କହୁଛନ୍ତି, ଦାଦିଜୀ ଚିନ୍ତାମୁକ୍ତ ସମ୍ରାଟ ଅଟନ୍ତି। ତୁମେ କ'ଣ ଚିନ୍ତା କରିବାବାଲା କି? ତୁମେ ମଧ୍ୟ ଚିନ୍ତାମୁକ୍ତ ଅଟ ନା? ଦୁଇ ଜଣ ଯାକ ଭଲ ପାଠ କରୁଛନ୍ତି। ଦେଖ, ସବୁଠାରୁ ବଡ଼ରୁ ବଡ଼ ଦାୟିତ୍ୱର ମୁକୁଟ ପିନ୍ଧିବାବାଲା ନିମିତ୍ତ ତ ହୋଇଛନ୍ତି ନା? ଏମାନେ ସମସ୍ତେ ସାଥି ଅଟନ୍ତି। ତୁମମାନଙ୍କୁ ଦେଖି ଉମଙ୍ଗ ଉତ୍ସାହ ଆସୁଛି ନା? ଏବେ ନୂଆ କ'ଣ କରିବୁ? ବାବା ହିଁ କିଛି ପ୍ରେରଣା ଦିଅନ୍ତୁ। ଦାଦି କହୁଛନ୍ତି, ଏବେ ନୂଆ କ'ଣ କରିବୁ? ବାବା ହିଁ କିଛି ପ୍ରେରଣା ଦିଅନ୍ତୁ। ବାପଦାଦା ତ ଶୁଣାଇଛନ୍ତି ନା, ପ୍ରତ୍ୟେକ ବର୍ଗର ଫୁଲତୋଡ଼ା ଅର୍ଥାତ୍ ବିଶେଷ ଆତ୍ମାମାନଙ୍କର ସଂଗଠନ, ଯେଉଁମାନେ କି ମାଇକ୍ ମଧ୍ୟ ହୋଇଥିବେ ଅର୍ଥାତ୍ ପ୍ରଚାର ମଧ୍ୟ କରୁଥିବେ ଏବଂ ମାଇଟ୍ ଅର୍ଥାତ୍ ଶକ୍ତିଶାଳୀ ମଧ୍ୟ ହୋଇଥିବେ, କେବଳ ମାଇକ୍ ଏବଂ ସମ୍ପର୍କବାଲା ନୁହେଁ, ସମ୍ବନ୍ଧରେ ମଧ୍ୟ ପାଖାପାଖି ରହୁଥିବେ, ଏହିଭଳି ଫୁଲତୋଡ଼ା ପ୍ରସ୍ତୁତ କର। ତାପରେ ସେହି ଗ୍ରୁପ୍ ସେବା କରିବା ପାଇଁ ନିମିତ୍ତ ହେବେ। ସେମାନେ ମାଇକ୍ ହେବେ, ତୁମେମାନେ ମାଇଟ୍ ହେବ। ସେମାନଙ୍କର ହୃଦୟରୁ ବାହାରୁ ବାବା, ତେବେ ଯାଇ ପ୍ରଭାବ ପଡ଼ିବ। ସେମାନଙ୍କୁ ନିକଟ ସମ୍ବନ୍ଧକୁ ଆଣ। କେବେ କେବେ ଆସିବା ଦ୍ୱାରା ନିଶା ଟିକିଏ କମ୍ ହୋଇଯାଉଛି। ଯିଏ ଯେଉଁଠାରେ ବି ସମ୍ବନ୍ଧ ସମ୍ପର୍କରେ ଆସୁଛନ୍ତି, ସେହିଠାରେ ହିଁ ସମ୍ବନ୍ଧ ଏବଂ ସମ୍ପର୍କ ରଖନ୍ତୁ, ତେବେ ଠିକ୍ ହୋଇଯିବେ। ଆଚ୍ଛା, ବାବାଙ୍କର ବରଦାନ। ସର୍ବଦା ଶ୍ରେଷ୍ଠ ଏବଂ ନୂଆ ପ୍ରକାରର ସେବା ଦ୍ୱାରା ବୃଦ୍ଧି କରୁଥିବା ସହଜ ସେବାଧାରୀ ଭବ। ସର୍ବଦା ଶ୍ରେଷ୍ଠ ଏବଂ ନୂଆ ପ୍ରକାରର ସେବା ଦ୍ୱାରା ବୃଦ୍ଧି କରୁଥିବା ସହଜ ସେବାଧାରୀ ଭବ। ସଂକଳ୍ପ ଦ୍ୱାରା ଈଶ୍ୱରୀୟ ସେବା କରିବା, ଏହା ମଧ୍ୟ ସେବା କରିବାର ଶ୍ରେଷ୍ଠ ଏବଂ ନୂଆ ବିଧି ଅଟେ। ଯେପରି ଜବାହରୀ ଅର୍ଥାତ୍ ରତ୍ନ ବ୍ୟବସାୟୀ ପ୍ରତିଦିନ ସକାଳେ ନିଜର ପ୍ରତ୍ୟେକ ରତ୍ନକୁ ଚେକ୍ କରିଥାଏ, ରତ୍ନଟି ଠିକ୍ ଅଛି ତ, ପରିଷ୍କାର ଅଛି ତ, ଚମକ ଠିକ୍ ଅଛି ତ, ଠିକ୍ ଜାଗାରେ ଅଛି ତ, ସେହିପରି ତୁମେମାନେ ମଧ୍ୟ ପ୍ରତିଦିନ ଅମୃତ ବେଳାରେ ନିଜର ସମ୍ପର୍କରେ ଆସୁଥିବା ଆତ୍ମାମାନଙ୍କ ଉପରେ ସଂକଳ୍ପ ଦ୍ୱାରା ନଜର ଦୌଡ଼ାଅ। ଯେତେ ଯେତେ ତୁମେ ସେମାନଙ୍କୁ ସଂକଳ୍ପ ଦ୍ୱାରା ମନେ ପକାଇବ, ସେହି ଅନୁସାରେ ତୁମର ସଂକଳ୍ପ ମଧ୍ୟ ସେମାନଙ୍କ ପାଖରେ ପହଞ୍ଚିବ। ଏହିଭଳି ସେବା କରିବାର ନୂଆ ବିଧିକୁ ଆପଣାଇ ବୃଦ୍ଧି କରି ଚାଲ। ତୁମମାନଙ୍କର ସହଯୋଗର ସୂକ୍ଷ୍ମ ଶକ୍ତି ଆତ୍ମାମାନଙ୍କୁ ସ୍ୱତଃ ହିଁ ତୁମ ଆଡ଼କୁ ଆକର୍ଷିତ କରିବ। ଆଜିର ସ୍ଲୋଗାନ, ବାହାନାବାଜିକୁ ସୁପ୍ତ କର ଏବଂ ବେହଦର ବୈରାଗ୍ୟ ବୃତ୍ତିକୁ ଜାଗ୍ରତ କର। ବାହାନାବାଜିକୁ ସୁପ୍ତ କର ଏବଂ ବେହଦର ବୈରାଗ୍ୟ ବୃତ୍ତିକୁ ଜାଗ୍ରତ କର। ଆଜିର ଅବ୍ୟକ୍ତ ଇସାରା, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଏ ମାସର ଥିମ୍, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଆଜିର ପଏଣ୍ଟ, ଜ୍ଞାନର ମନନ ଚିନ୍ତନ ସହିତ ଶୁଭ ଭାବନା, ଶୁଭ କାମନାର ସଂକଳ୍ପ ସକାଶ ଦେବାର ଅଭ୍ୟାସ କର। ଏହିଭଳି ମନର ଟ୍ରାଫିକ୍ କଣ୍ଟ୍ରୋଲ କରିବା ପାଇଁ ମଝିରେ ମଝିରେ ଦିନ ନିର୍ଦ୍ଧାର୍ଯ୍ୟ କର। ଯେତେ ଯେତେ ଅନ୍ତର୍ମୁଖତାର ଗୁମ୍ଫାରେ ବସି ରିସର୍ଚ୍ଚ କରିବ, ସେତିକି ଭଲ ଭଲ ଟଚିଂ ମଧ୍ୟ ହେବ ଏବଂ ସେହି ଟଚିଂ ଦ୍ୱାରା ଅନେକ ଆତ୍ମାକୁ ଲାଭ ମିଳିବ। ଆଜିର ସୂଚନା, ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ, ତୃତୀୟ ରବିବାର ଅଟେ। ସନ୍ଧ୍ୟା 6:30 7:30 ପର୍ଯ୍ୟନ୍ତ ସବୁ ଭାଇ ଭଉଣୀମାନେ ସଂଗଠିତ ରୂପରେ ଏକତ୍ରିତ ହୋଇ ଯୋଗ ଅଭ୍ୟାସରେ ଅନୁଭବ କରିବେ ଯେ ମୁଁ ଭ୍ରୁକୁଟି ଆସନ ଉପରେ ବିରାଜମାନ ପରମାତ୍ମା ଶକ୍ତିରେ ସମ୍ପନ୍ନ ସର୍ବଶ୍ରେଷ୍ଠ ରାଜଯୋଗୀ ଆତ୍ମା କର୍ମେନ୍ଦ୍ରିୟ ଜିତ୍ ବିକର୍ମାଜିତ ଅଟେ। ସାରାଦିନ ଏହି ସମାନରେ ରହିବେ ଯେ ସାରା କଳ୍ପ ଭିତରେ ହିରୋ ପାଠ କରିବାବାଲା ମୁଁ ସର୍ବଶ୍ରେଷ୍ଠ ମହାନ ଆତ୍ମା ଅଟେ। ସାରାଦିନ ଏହି ସମାନରେ ରହିବେ ଯେ ସାରା କଳ୍ପ ଭିତରେ ହିରୋ ପାଠ କରିବାବାଲା ମୁଁ ସର୍ବଶ୍ରେଷ୍ଠ ମହାନ ଆତ୍ମା ଅଟେ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।